ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ବିହାର ଓ ପଶ୍ଚିମବଙ୍ଗରେ ଆଜି ବିବିଧ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ। ଦେଶର ପ୍ରତ୍ୟେକ ଗ୍ରାମରେ କ୍ରୀଡ଼ାକୁ ପ୍ରୋହାହନ ଦେବା ଦିଗରେ ଆବଶ୍ୟକ ପଦକ୍ଷେପ ନେଉଛନ୍ତି କେନ୍ଦ୍ର ସରକାର, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। 2047 ସୁଦ୍ଧା ଏକ ବିକଶିତ ଭାରତ ଗଠନ ଦିଗରେ ସକ୍ରିୟ ଅଂଶଗ୍ରହଣ ଲାଗି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀଙ୍କର ଯୁବବର୍ଗଙ୍କୁ ଆହ୍ୱାନ। ଗତ 11 ବର୍ଷ ମଧ୍ୟରେ ଦେଶରେ 55,000+ କିଲୋମିଟର ଜାତୀୟ ରାଜପଥ ନିର୍ମାଣ କରାଯାଇଛି ବୋଲି ବିଭାଗୀୟ ରାଷ୍ଟ୍ରମନ୍ତ୍ରୀଙ୍କ ସୂଚନା। ଏବଂ ଲଦାଖର ଉପରାଜ୍ୟପାଳ ଭାବେ ଆଜି ଦାୟିତ୍ୱ ଗ୍ରହଣ କଲେ ଜାମ୍ମୁ କାଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ କଭିନ୍ଦର ଗୁପ୍ତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଶ୍ଚିମବଙ୍ଗ ଗସ୍ତ କରି ଦୁର୍ଗାପୁରଠାରେ 5,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିବିଧ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ଆୟୋଜିତ ଏକ ଜନସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି, ଏହି ପ୍ରକଳ୍ପଗୁଡ଼ିକ ସମ୍ପୃକ୍ତ ଅଞ୍ଚଳର ସଂଯୋଗୀକରଣକୁ ବୃଦ୍ଧି କରିବା ସହିତ ଗ୍ୟାସ୍ ଭିତ୍ତିକ ପରିବହନ ଓ ଅର୍ଥନୀତିକୁ ପ୍ରୋତ୍ସାହନ ଦେବ। ସମ୍ପୃକ୍ତ ପ୍ରକଳ୍ପଗୁଡ଼ିକ ଏହି ଇସ୍ପାତ ସହର ଦୁର୍ଗାପୁରକୁ ଅଧିକ ସଶକ୍ତ କରିବାରେ ସହାୟକ ହେବ।
भारत के विकास में दुर्गापुर की बहुत बड़ी भूमिका है। थोड़ी देर पहले यहां से 5,400 करोड़ रुपए के प्रोजेक्ट का शिलान्यास और लोकार्पण हुआ है। ये सारी परियोजनाएं यहां की कनेक्टिविटी को सशक्त करेगी, यहां गैस बेस्ड ट्रांसपोर्ट, गैस बेस्ड इकोनॉमी को बल मिलेगा। आज की परियोजनाओं से इस स्टील सिटी की पहचान और मजबूत होगी। यानी परियोजनाएं मेक इन इंडिया, मेक फॉर द वर्ल्ड इस मंत्र के साथ पश्चिम बंगाल को आगे बढ़ने में मदद करेगी। इससे यहाँ के नौजवानों के लिए रोजगार के अनेक अवसर भी पैदा होंगे। मैं आप सभी को इन परियोजनाओं के लिए बहुत बहुत बधाई देता हूँ।
विकसित भारत उपर आलोकपात करि श्री मोदी कहिछन्ति, एथिलागि तांको सरकार देशव्यापी प्रत्येक क्षेत्र रो भित्तिभूमि को सुसंगत करिबा उपर प्राथमिकता दे कार्य करछन्ति।
साथियों, आज पूरी दुनिया में विकसित भारत के संकल्प की चर्चा है। इसके पीछे भारत में दिख रहे वो बदलाव है जिन पर विकसित भारत की इमारत का निर्माण हो रहा है। इन बदलावों का एक बड़ा पहलू भारत का इंफ्रास्ट्रक्चर है। जब मैं इंफ्रास्ट्रक्चर की बात करता हूँ तो इसमें सोशल, फिजिकल और डिजिटल हर प्रकार का इंफ्रास्ट्रक्चर है। 4 करोड़ से अधिक गरीबों के पक्के घर, करोड़ों टॉयलेट, 12 करोड़ से अधिक नल कनेक्शन, 1,000 किलोमीटर की नई सड़कें, नए हाईवे, नई रेल लाइन, छोटे छोटे शहरों में बने एयरपोर्ट, गांव गांव घर घर पहुंचा इंटरनेट, ऐसे आधुनिक इंफ्रास्ट्रक्चर का लाभ पश्चिम बंगाल सहित देश के हर राज्य को मिल रहा है।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରଥମେ ବିହାର ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏ ସମ୍ପର୍କରେ ଏକ ରିପୋର୍ଟ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବିହାର ଗସ୍ତ କରି ମୋତିହାରୀଠାରେ 7,200 କୋଟିରୁ ଅଧିକ ଟଙ୍କାର ବହୁବିଧ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମୁଖ୍ୟତଃ ରେଳ, ସଡ଼କ, ଗ୍ରାମୀଣ ବିକାଶ, ମତ୍ସ୍ୟ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଆଦି କ୍ଷେତ୍ର ଲାଗି ଉଦ୍ଦିଷ୍ଟ। ଏହି ଅବସରରେ ମୋତିହାରୀର ଗାନ୍ଧି ମଇଦାନଠାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି, ଏନ୍ଡିଏ ସରକାର କେବଳ ପଛୁଆ ଅଞ୍ଚଳ ନୁହେଁ ବରଂ ପଛୁଆ ବର୍ଗଙ୍କର ବିକାଶ ଲାଗି ପ୍ରତିଶ୍ରତିବଦ୍ଧ। ବିଭିନ୍ନ ଜନକଲ୍ୟାଣକାରୀ ନୀତି ଓ ଯୋଜନା ମାଧ୍ୟମରେ ଗରିବମାନଙ୍କୁ ଦାରିଦ୍ର୍ୟ ସୀମାରେଖା ଉପରକୁ ଆଣିବା ଦିଗରେ ତାଙ୍କ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର 100ଟି ପଛୁଆ ଜିଲ୍ଲାକୁ ଆକାଂକ୍ଷା ଜିଲ୍ଲା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ କୃଷି କ୍ଷେତ୍ରରେ ପଛୁଆ ଥିବା 100ଟି ଜିଲ୍ଲାରେ କୃଷିଜାତ ଉତ୍ପାଦକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ସରକାର ଏବେ ପିଏମ୍ ଧନଧାନ୍ୟ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହାଦ୍ୱାରା 1,75,00,000 କୃଷକ ପ୍ରତ୍ୟକ୍ଷ ଭାବେ ଉପକୃତ ହୋଇପାରିବେ। ତାଙ୍କର ପ୍ରଧାନମନ୍ତ୍ରୀତ୍ୱ ସମୟରେ ଜାତୀୟ ପଛୁଆ ବର୍ଗ ଆୟୋଗଙ୍କୁ ସାମ୍ବିଧାନିକ ପଦବୀର ମାନ୍ୟତା ପ୍ରଦାନ କରାଯାଇଥିବା ବେଳେ ଜନଜାତି ବର୍ଗର ଲୋକଙ୍କ କଲ୍ୟାଣ ନିମନ୍ତେ ପିଏମ୍ ଜନମନ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏଥିଲାଗି 25,000 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ବୋଲି ଶ୍ରୀ ମୋଦି କହିଛନ୍ତି। ପରେ ପ୍ରଧାନମନ୍ତ୍ରୀ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ରାଜେନ୍ଦ୍ରନଗର, ଦରଭଙ୍ଗା, ଭାଗଲପୁର ଏବଂ ମୋତିହାରୀ ରେଳ ଷ୍ଟେସନଠାରୁ 4ଟି ନୂତନ ଅମୃତ ଭାରତ ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଦୀନଦୟାଲ ଅନ୍ତୋଦୟ ଯୋଜନାରେ ପ୍ରଧାନମନ୍ତ୍ରୀ 61,500 ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ 400 କୋଟି ଟଙ୍କା ପ୍ରଦାନ କରିଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗରୁ ମୁଁ ନୀନା ସାହୁ।
ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶର ପ୍ରତ୍ୟେକ ଗ୍ରାମରେ କ୍ରୀଡ଼ାକୁ ପହଞ୍ଚାଇବା ଦିଗରେ କେନ୍ଦ୍ର ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ 21ତମ ବିଶ୍ୱ ପୋଲିସ ଓ ଅଗ୍ନିଶମ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇଥିବା ଭାରତୀୟ ପ୍ରତିନିଧି ଦଳଙ୍କୁ ସମ୍ମାନିତ କରିବା ଅବସରରେ ସେ ଏହା କହିଛନ୍ତି। ଶ୍ରୀ ଶାହା କହିଛନ୍ତି, ଦେଶବ୍ୟାପୀ ବିଭିନ୍ନ ବୟସର ପିଲାଙ୍କୁ ଏକ ବୈଜ୍ଞାନିକ ପଦ୍ଧତିରେ ଚୟନ କରାଯାଇ ବିଭିନ୍ନ କ୍ରୀଡ଼ା ଲାଗି ପ୍ରଶିକ୍ଷଣ ଦିଆଯାଉଛି। ଗତ 10 ବର୍ଷ ମଧ୍ୟରେ କେନ୍ଦ୍ର ସରକାର କ୍ରୀଡ଼ା କ୍ଷେତ୍ର ଉପରେ ପ୍ରାଥମିକତା ଦେଇ କାର୍ଯ୍ୟ କରିବା ସହିତ ଏଥିଲାଗି ବଜେଟ୍ ପରିମାଣକୁ ପ୍ରାୟ 5 ଗୁଣ ବୃଦ୍ଧି କରିଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି। ସେ କହିଛନ୍ତି, 2036 ଅଲମ୍ପିକ୍ସ କ୍ରୀଡ଼ା ପ୍ରତିଯୋଗିତା ଲାଗି ସରକାର ପ୍ରାୟ 3000 କ୍ରୀଡ଼ାବିତ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ଏଥିଲାଗି ସେମାନଙ୍କୁ ମାସିକ 50,000 ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି। ଏହି ଅଲମ୍ପିକ୍ସ ପ୍ରତିଯୋଗିତାରେ ସର୍ବୋଚ୍ଚ ପଦକ ତାଲିକାରେ ଭାରତ ପ୍ରଥମ 5ଟି ଦେଶ ମଧ୍ୟରେ ସ୍ଥାନ ପାଇବ ବୋଲି ଶ୍ରୀ ଶାହା ଆଶାବ୍ୟକ୍ତ କରିଛନ୍ତି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଆଜି ନୋଏଡାଠାରେ ରାଷ୍ଟ୍ରଗୁଡ଼ିକୁ ଏକତ୍ର କରିବା ଲାଗି ଭାରତର ଆନ୍ତର୍ଜାତିକ ଅଭିଯାନ ସମ୍ମିଳନୀ 2025କୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ଗୋୟଲ 2047 ସୁଦ୍ଧା ଏକ ବିକଶିତ ଭାରତ ଗଠନ ଦିଗରେ ସକ୍ରିୟ ଅଂଶଗ୍ରହଣ ଲାଗି ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି। ଅମୃତକାଳ ଅବସରରେ ପଞ୍ଚପ୍ରାଣ ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏହି ଦୂରଦୃଷ୍ଟି ସମ୍ପନ୍ନ ସ୍ୱପ୍ନକୁ ସାକାର କରିବା ଲାଗି ସେ ଯୁବବର୍ଗଙ୍କୁ ପରାମର୍ଶ ଦେଇଛନ୍ତି। ଶ୍ରୀ ଗୋୟଲ କହିଛନ୍ତି, ଗତ 11 ବର୍ଷ ମଧ୍ୟରେ ଦେଶର ସାମଗ୍ରିକ ବିକାଶ ଲାଗି ଭାରତ ବିଭିନ୍ନ କ୍ଷେତ୍ରରେ ପ୍ରମୁଖ ରୂପାନ୍ତରୀକରଣ କରିବାରେ ସଫଳ ହୋଇଛି। ଦେଶ ନିର୍ମାଣକୁ ନିଜର କର୍ତ୍ତବ୍ୟ ଭାବେ ଗ୍ରହଣ କରିବା ସହିତ ଏ ଦିଗରେ ପ୍ରତ୍ୟେକ କାର୍ଯ୍ୟକୁ ସମ୍ପୂର୍ଣ୍ଣ ତ୍ୟାଗ ଏବଂ ପ୍ରତିବଦ୍ଧତା ସହ ସମ୍ପନ୍ନ କରିବା ଲାଗି ସେ ଯୁବବର୍ଗଙ୍କୁ ଉତ୍ସାହିତ କରିଛନ୍ତି। ସାମଗ୍ରିକ ଭାବେ ଦେଶର ତଥା ବ୍ୟକ୍ତିଗତ ସ୍ତରରେ ପ୍ରତ୍ୟେକଙ୍କର ଭବିଷ୍ୟତକୁ ସମୃଦ୍ଧ କରି ତୋଳିବା ଦିଗରେ ଏକ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ଦେଶର ଶିକ୍ଷକମାନଙ୍କ ପ୍ରତି ଶ୍ରୀ ଗୋୟଲ ଏହି ଅବସରରେ କୃତଜ୍ଞତା ଜଣାଇଛନ୍ତି। ଦେଶରେ ଏକ ବିଶ୍ୱସ୍ତରୀୟ ସଡ଼କ ଏବଂ ଗମନାଗମନ ଭିତ୍ତିଭୂମି ନିର୍ମାଣ କରିବା ଦିଗରେ ସରକାର ପ୍ରତିବଦ୍ଧ ବୋଲି ସଡ଼କ ପରିବହନ ଓ ରାଜପଥ ରାଷ୍ଟ୍ରମନ୍ତ୍ରୀ ହର୍ଷ ମାଲହୋତ୍ରା କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏ ସମ୍ପର୍କିତ ଏକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ମାଲହୋତ୍ରା କହିଛନ୍ତି, ଏହାଦ୍ୱାରା ଅର୍ଥନୈତିକ ଅଭିବୃଦ୍ଧି ହାସଲ ହେବା ସହିତ ଜନସାଧାରଣଙ୍କ ଲାଗି ଏକ ସ୍ଥାୟୀ ତଥା ସୁରକ୍ଷିତ ସଂଯୋଗୀକରଣ ବ୍ୟବସ୍ଥା ସମ୍ଭବ ହୋଇପାରିବ। ଗତ 11 ବର୍ଷ ମଧ୍ୟରେ ଦେଶରେ ଉନ୍ନତମାନର ରାଜପଥ ନିର୍ମାଣ କରାଯିବା ଦ୍ୱାରା ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବା ସହିତ ବିଭିନ୍ନ ସହରଗୁଡ଼ିକୁ ସଂଯୋଗ କରାଯାଇପାରିଛି। 2014 ଜାତୀୟ ରାଜପଥ ନେଟୱାର୍କ ଦେଶରେ 91,000 କିଲୋମିଟର ଥିବାବେଳେ ଗତ 11 ବର୍ଷରେ ଏହା ବୃଦ୍ଧି ପାଇ 1,46,000 ଉର୍ଦ୍ଧ୍ୱ କିଲୋମିଟରରେ ପହଞ୍ଚିଛି, ଯାହାକି ବିଶ୍ୱରେ ଦ୍ୱିତୀୟ ସର୍ବବୃହତ୍ ସଡ଼କ ନେଟୱାର୍କ ବୋଲି ଶ୍ରୀ ମାଲହୋତ୍ରା କହିଛନ୍ତି। ଜାମ୍ମୁ କାଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ କଭିନ୍ଦର ଗୁପ୍ତା ଆଜି ଲଦାଖର ଉପରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଲେହସ୍ଥିତ ରାଜନିବାସଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସମାରୋହରେ ଜାମ୍ମୁ କାଶ୍ମୀର ଓ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଅରୁଣ ପାଲ୍ଲି ଶ୍ରୀ ଗୁପ୍ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପରେ ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ ଶ୍ରୀ ଗୁପ୍ତା କହିଛନ୍ତି, ଲଦାଖକୁ ଏକ ବିକଶିତ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଗଢ଼ି ତୋଳିବା ଉଦ୍ଦେଶ୍ୟରେ ସେ ସବ୍କା ସାଥ୍ ସବ୍କା ବିକାଶ ବାର୍ତ୍ତା ଅନୁଯାୟୀ ଜନସାଧାରଣଙ୍କ ଅତି ନିକଟତର ହୋଇ କାର୍ଯ୍ୟ କରିବେ। ରାଷ୍ଟ୍ରୀୟ ଜନତା ଦଳ ନେତା ଲାଲୁ ପ୍ରସାଦ ଯାଦବଙ୍କ ବିରୁଦ୍ଧରେ ଅଦାଲତରେ ବିଚାରାଧୀନ ଚାକିରି ନିମନ୍ତେ ଜମି ମାମଲା ଉପରେ ସ୍ଥଗିତାଦେଶ ଆବେଦନକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ବିଚାରପତି ଜଷ୍ଟିସ୍ ଏମ୍ ଏମ୍ ସୁନ୍ଦ୍ରେଶ ଏବଂ ବିଚାରପତି ଜଷ୍ଟିସ୍ ଏନ୍ କୋଟିଶ୍ୱର ସିଂଙ୍କୁ ନେଇ ଗଠିତ ବେଞ୍ଚ ଏହାକୁ ଅଗ୍ରାହ୍ୟ କରି କହିଛନ୍ତି, ଏହି ମାମଲା ଉଚ୍ଚ ନ୍ୟାୟାଳୟରେ ବିଚାର ପାଇଁ ଆବେଦନ କରାଯିବା ଉଚିତ। ତଳକୋର୍ଟରେ ଚାଲିଥିବା ଏହି ମାମଲା ଉପରେ ସ୍ଥଗିତାଦେଶ ଲାଗି ଲାଲୁ ଯାଦବଙ୍କ ଆବେଦନକୁ ବିଚାର କରି ଦିଲ୍ଲୀ ହାଇକୋର୍ଟ ପୂର୍ବରୁ ଅଗ୍ରାହ୍ୟ କରିଦେବା ସହିତ ଏଥିଲାଗି ସମ୍ପୃକ୍ତ ଅଦାଲତରେ ଆବେଦନ କରିବା ଲାଗି ପରାମର୍ଶ ଦେଇଥିଲେ। ପାକିସ୍ତାନର ପଞ୍ଜାବ ପ୍ରଦେଶରେ ବର୍ଷାଜନିତ ଜରୁରୀକାଳୀନ ପରିସ୍ଥିତି ଜାରି ହୋଇଛି। ସେଠାରେ ଗତ 24 ଘଣ୍ଟା ମଧ୍ୟରେ ବର୍ଷା ଓ ବନ୍ୟା ଯୋଗୁଁ 63ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କର ମୃତ୍ୟୁ ହେବା ଯୋଗୁଁ ଏଭଳି ପଦକ୍ଷେପ ନିଆଯାଇଛି। ଲୋକଙ୍କ ଉଦ୍ଧାର କରିବା ଲାଗି ପାକିସ୍ତାନ ସେନାକୁ ମଧ୍ୟ ସେଠାରେ ମୁତୟନ କରାଯାଇଛି। ନୁହ୍ଲା ଲେହରେ ହଠାତ୍ ବନ୍ୟା ଯୋଗୁଁ ରାଓ୍ୱଲପିଣ୍ଡି ସହରର ମଧ୍ୟ ଜଳମଗ୍ନ ହୋଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିହାର ଓ ପଶ୍ଚିମବଙ୍ଗରେ ଆଜି ବିବିଧ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ। ଦେଶର ପ୍ରତ୍ୟେକ ଗ୍ରାମରେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ଦିଗରେ ଆବଶ୍ୟକ ପଦକ୍ଷେପ ନେଉଛନ୍ତି କେନ୍ଦ୍ର ସରକାର, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। 2047 ସୁଦ୍ଧା ଏକ ବିକଶିତ ଭାରତ ଗଠନ ଦିଗରେ ସକ୍ରିୟ ଅଂଶଗ୍ରହଣ ଲାଗି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀଙ୍କର ଯୁବବର୍ଗଙ୍କୁ ଆହ୍ୱାନ। ଏବଂ ଲଦାଖର ଉପରାଜ୍ୟପାଳ ଭାବେ ଆଜି ଦାୟିତ୍ୱ ଗ୍ରହଣ କଲେ ଜାମ୍ମୁ କାଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ କଭିନ୍ଦର ଗୁପ୍ତା। ସମ୍ବାଦ ଶେଷ ହେଲା।